आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद, युवशक्ति भारत को एक विकसित राष्ट्रे परिणत करिब, विकसित भारत युव नेतृत्व आलोचन जोगदे कहिले प्रधानमंत्री। स्वामी विवेकानंद जयंती तथा जातीय युव दिवस आज समग्र देश में पालित। प्रधानमंत्री आसंताकाली जम्मू काश्मीर सोनमार्ग सुड़ंग प्रकल्पर करिबे उद्घाटन। प्रयागराज में आसंताकाली अमृत स्नान सह आरंभ हेब महाकुंभ मेला। कला आध्यात्मिकता और सांस्कृतिक संगम हेउछि महाकुंभ। कलाग्राम को आज उद्घाटन करी कहिले संस्कृति और पर्यटन मंत्री। एवं भारत आयरलैंड महिला दिनिकिया आंतर्जातिक क्रिकेट सीरीज्र आज अनुष्ठित द्वितीय मैच रे भारत 116 रन रे विजयी। प्रधानमंत्री नरेंद्र मोदी कहिछन्ति युवशक्ति खूब शीघ्र भारत को एक विकसित राष्ट्र रे परिणत करिब। जातीय युव दिवस अवसर रे नुआ दिल्लीर भारत मंडपम ठारे आयोजित विकसित भारत युव नेतृत्व आलोचना 2025 रे जोगदेई श्री मोदी कहिछन्ति भारतर युवशक्ति उल्लेखनीय परिवर्तन आणुछि। से कहिछन्ति नुआ पीढ़ी उपरे तांकर प्रगाढ़ विश्वास रहिछि एवं समस्त समस्यार समाधान करिबा युवपीढ़ीर सामर्थ्य रहिछि। श्री मोदी कहिछन्ति महत्वाकांक्षी लक्ष्यरे उपनीत हेबाकु हेले नागरिकमानंकर सक्रिय अंशग्रहण एवं सामूहिक उद्यमर आवश्यकता रहिछि। आगामी दिनरे भारत विभिन्न क्षेत्ररे लक्ष्य साधन करिपारिबो बोली से कहिछन्ति। अर्थनैतिक रणनीतिक सामाजिक एवं सांस्कृतिक क्षेत्ररे सशक्त होइथिबा राष्ट्र विकसित राष्ट्ररो मान्यता हासिल करिथाय बोली श्री मोदी कहिछन्ति। गत दशंधिरे 25 कोटी लोक दारिद्र्यमुक्त होइछन्ति बोली प्रधानमंत्री कहिछन्ति। श्री मोदी कहिछन्ति भारतर अर्थनीति अभिवृद्धि हेब एवं रोजगार और शिक्षा हासिल पई पर्याप्त सुजोग सृष्टि हेब। भारत द्रुत गति रे 5 ट्रिलियन अर्थनीति दिगकु अग्रसर हेउछि। आगामी दशंधिर शेष पर्याय आड़कु भारतर अर्थनीति 10 ट्रिलियन डॉलर माइल खुंट अतिक्रम करिब बोली प्रधानमंत्री आशा व्यक्त करिछन्ति। समग्र राष्ट्र आज स्वामी विवेकानंद जयंती को स्मरण करुछि। स्वामी विवेकानंद देशर युववर्ग प्रति प्रगाढ़ विश्वास रही युववर्ग विकसित राष्ट्रर स्वप्न को निश्चित भाव पूरण करिवे बोली प्रधानमंत्री दृढ़ोक्ति प्रकाश करिछन्ते। चंद्रजानर सफलता परे वर्तमान गगनजानर प्रस्तुति चलीछि बोली प्रधानमंत्री कहिछन्ते। 2035 मसीहा सुधा महाकाशरे भारत निजस्व स्टेशन स्थापन करिवो बोली से कहिछन्ते। श्री मोदी कहिछन्ते चलित दशंधिर शेष आड़कु 500 गीगावाट विद्युत शक्ति उत्पादन पई भारत लक्ष्य रखिछि। सूचनाजोग्य गत शुक्रवार दिन ठारु आरंभ होइथिबा एही तीनदिनिया कार्यक्रम युवकमानंकु विकसित भारत लक्ष्य हासिल करिबा पई विभिन्न नूतन योजना उपस्थापन करिबार मंच प्रदान करिछि। एही कार्यक्रमरे श्री मोदी देशर 3000 युव नेतृवृन्दंक सह मत विनिमय करिछन्ते। आलोचनारे 10टी प्रमुख विषयवस्तु उपरे युव नेतृवृन्दंक द्वारा लिखित श्रेष्ठ प्रबन्धगुडिकर संकल्पकु श्री मोदी उन्मोचन करिछन्ते। प्रबन्धगुडिक मध्यरे प्रजुक्तिविद्या, महिला सशक्तिकरण, कृषि और कृषिभित्तिक उत्पादन वृद्धि सम्बन्धीय विषय रहिछि। जातीय युव दिवस आज देशव्यापी पालन कराउछि। प्रतिवर्ष January 12 तारिख दिन विशिष्ट आध्यात्मिक गुरु, दार्शनिक और चिंतानायक स्वामी विवेकानंद जयंती को जातीय युव दिवस भाव पालन कराए। ତାଙ୍କ ପ୍ରେରଣାଦାୟୀ ଜୀବନ ଏବଂ ଯୁବକମାନଙ୍କ ପାଇଁ ତାଙ୍କର ବାର୍ତ୍ତା ଯୁବପିଢ଼ିଙ୍କୁ ସେମାନଙ୍କର ସ୍ୱପ୍ନକୁ ହାସଲ କରିବା ସହିତ ଆଦର୍ଶ ଭବିଷ୍ୟତ ଗଠନ କରିବାକୁ ଆହ୍ୱାନ କରେ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଦେଶର ମହାନ ଆଧ୍ୟାତ୍ମିକ ବାର୍ତ୍ତାକୁ ପାଶ୍ଚାତ୍ୟ ଜଗତରେ ପହଞ୍ଚାଇଥିଲେ। ସେ ଭାରତବାସୀଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ପରମ୍ପରାକୁ ଜାରି ରଖିବା ପାଇଁ ରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରି କହିଛନ୍ତି ତାଙ୍କ ଆଧ୍ୟାତ୍ମିକ ପ୍ରଜ୍ଞା ଆମକୁ ବାଟ ଦେଖାଇ ଆସୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରଠାରେ ଆସନ୍ତାକାଲି ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ସୁଡ଼ଙ୍ଗ ଶ୍ରୀନଗର ଓ ସୋନମାର୍ଗ ଦେଇ ଲେହକୁ ସବୁଦିନିଆ ସଂଯୋଗ ସ୍ଥାପନ କରିବ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ସୁଡ଼ଙ୍ଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଭେଟିବେ। 12 କିଲୋମିଟର ଦୀର୍ଘ ବିଶିଷ୍ଟ ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପ 2,700 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି ସୁଡ଼ଙ୍ଗ ଭୂସ୍କଳନ ଏବଂ ବରଫ ଅତଡ଼ା ଖସୁଥିବା ବିପର୍ଯ୍ୟୟରୁ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରି ଲଦାଖ ଅଞ୍ଚଳକୁ ଯାତାୟତ ସୁଗମ କରିବ। ସୋନମାର୍ଗକୁ ଏହା ସବୁଦିନିଆ ରାସ୍ତା ହୋଇଥିବାରୁ ଶୀତଦିନିଆ ପର୍ଯ୍ୟଟନର ବିକାଶ ସହ ଦୁଃସାହସିକ କ୍ରୀଡ଼ା ଏବଂ ସ୍ଥାନୀୟ ଜନସାଧାରଣଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ। ବିଶେଷକରି ଶ୍ରୀନଗର ଉପତ୍ୟକା ସହ ଲଦାଖ ଅଞ୍ଚଳର ଯୋଗାଯୋଗ ସହଜ ହୋଇପାରିବ। ଏହାଫଳରେ ଜମ୍ମୁ ଓ କାଶ୍ମୀର ମଧ୍ୟରେ ସେନାବାହିନୀର ଯାତାୟତ, ଅର୍ଥନୈତିକ ବିକାଶ ଏବଂ ସାମାଜିକ ସାଂସ୍କୃତିକ ଏକତା ବୃଦ୍ଧି ପାଇବ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସହିତ ମହାକୁମ୍ଭମେଳା ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାକୁମ୍ଭ ପାଇଁ ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ଶୁଦ୍ଧ ବାୟୁ ଏବଂ ସୁସ୍ଥ ବାତାବରଣ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ପରିବେଶ ସୃଷ୍ଟି କରାଯାଇଛି। ମହାକୁମ୍ଭରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିବାରେ ଲାଗିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ପ୍ରୟାଗରାଜରେ କଳାଗ୍ରାମ ସ୍ଥାପନ କରାଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ପ୍ରୟାଗରାଜରେ କଳାଗ୍ରାମକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶକୁ କୁମ୍ଭମେଳା ଏକତା ସୂତ୍ରରେ ବାନ୍ଧି ରଖିଛି। କୁମ୍ଭମେଳାର ଇତିହାସ ପୌରାଣିକ ଯୁଗରୁ ଆରମ୍ଭ। କୁମ୍ଭମେଳାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି। କଳା, ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ସଙ୍ଗମ ହେଉଛି ମହାକୁମ୍ଭ ବୋଲି ମନ୍ତ୍ରୀ କହିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ପ୍ରୟାଗରାଜର ନାଗ ବାସୁକୀର 10 ଏକର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା କଳା ଗ୍ରାମରେ ଦେଶର ବିଭିନ୍ନ ଅଞ୍ଚଳର ଖାଦ୍ୟ ଓ ହସ୍ତକଳା ପ୍ରଦର୍ଶନ କରାଯାଉଛି। ଆସନ୍ତା 45 ଦିନ ମଧ୍ୟରେ କଳା ଗ୍ରାମରେ 14,000ରୁ ଅଧିକ କଳାକାର ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିବେ। କଳାଗ୍ରାମରେ ଶ୍ରଦ୍ଧାଳୁମାନେ ଭାରତର ବିଭିନ୍ନ ଅଞ୍ଚଳର ସୁସ୍ୱାଦୁ ସାତ୍ତ୍ୱିକ ଖାଦ୍ୟ ଭୋଜନ କରିବା ସହ ପୁସ୍ତକ ଓ ଅନ୍ୟାନ୍ୟ ଫଟୋଚିତ୍ର କ୍ରୟ କରିପାରିବେ। ମହାକୁମ୍ଭମେଳା ବିଶ୍ୱର ସର୍ବବୃହତ୍ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ହେବାକୁ ଯାଉଛି। ସେଠାରେ ପ୍ରାୟ 45 କୋଟି ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବେ। ମହାକୁମ୍ଭ ନଗର ମନ୍ଦିର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ 7-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲା ଅନ୍ତର୍ଗତ ସିରାଉଳି ନିକଟରେ ଏକ ବସ୍ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 18 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ରେ 25 ଜଣ ଯାତ୍ରୀ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତ ଓ ଆୟର୍ଲାଣ୍ଡ ମହିଳା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଆଜି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 116 ରନ୍ରେ ବିଜୟୀ ହୋଇଛି। ଆଜି ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭର୍ରେ 5 ୱିକେଟ୍ ବିନିମୟରେ 370 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟର୍ଲାଣ୍ଡ ଦଳ ନିର୍ଦ୍ଧାରିତ 50 ଓଭର୍ରେ 7 ୱିକେଟ୍ ହରାଇ 254 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଜେମିମାଥ୍ ରୋଡିଗ୍ ସର୍ବାଧିକ 91 ବଲ୍ରେ 102 ରନ୍ ସଂଗ୍ରହ କରିଥିଲେ। ସେହିପରି ଦୀପ୍ତି ଶର୍ମା ଆୟର୍ଲାଣ୍ଡ ବିପକ୍ଷରେ 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆୟର୍ଲାଣ୍ଡ ପକ୍ଷରୁ କଲ୍ଟର୍ ରେଲି ସର୍ବାଧିକ 113 ବଲ୍ରେ 80 ରନ୍ ସଂଗ୍ରହ କରିଥିଲେ। ତିନିଟିକିଆ ସିରିଜ୍ର 2ଟି ମ୍ୟାଚ୍କୁ ଜିତି ଭାରତ 2-0ରେ ଆଗୁଆ ରହିଛି। ଆସନ୍ତା 15 ତାରିଖରେ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଯୁବଶକ୍ତି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ, ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାରେ ଯୋଗ ଦେଇ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଆଜି ସମଗ୍ର ଦେଶରେ ପାଳିତ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଜମ୍ମୁ କାଶ୍ମୀର ସୋନମାର୍ଗ ସୁଡ଼ଙ୍ଗ ପ୍ରକଳ୍ପର କରିବେ ଉଦ୍ଘାଟନ ଏବଂ ଭାରତ ଆୟର୍ଲାଣ୍ଡ ମହିଳା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଆଜି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 116 ରନ୍ରେ ବିଜୟୀ। ସମ୍ବାଦ ଶେଷ ହେଲା।